ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱରର ରେଲ ଅଡିଟୋରିୟମଠାରେ ଆଜି ନିଯୁକ୍ତି ମେଳା ଆୟୋଜନ ହେଉଛି। ଏଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି 11ଟା ବିଭାଗର ନୂଆକରି ଚାକିରି ପାଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ଦେବେ। ଏ ବାବଦରେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଆଇବା ଜାନୁଆରୀ 5 ତାରିଖ ନୂଆ ବଛରର ମୁଖ୍ୟମନ୍ତ୍ରୀଙ୍କର ପହିଲା ଅଭିଯୋଗ ଶୁଣାଣି ହେବା। ସିବିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିକରି ସାଧାରଣ ଲୋକଙ୍କର ଅଭିଯୋଗ ଶୁଣବେ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ଏଥିଲାଗି ଆଇବା କାଲିଠାରୁ ଅନ୍ଲାଇନ୍ ପଞ୍ଜିକରଣ ହେବା। ପର୍ଯ୍ୟଟନ ସମିତି ଯାତ୍ରୀମାନଙ୍କର ସୁବିଧା ଲାଗି ଭାରତୀୟ ରେଳବାଇ ତରଫ ପୂର୍ବତଟ ରେଳପଥ 3 ଖାସ୍ ଟ୍ରେନ୍ର ସମୟ ବଢ଼ାଯାଇଛି। ଭୁବନେଶ୍ୱର ଧାନବାଦ ସ୍ୱେଶାଲ ଟ୍ରେନ୍ ଆଇବା ଫେବୃୟାରୀ 28 ତାରିଖ ତକ ଆଉ ଧାନବାଦ ଭୁବନେଶ୍ୱର ଟ୍ରେନ୍କେ ମାର୍ଚ୍ଚ 3 ତାରିଖ ତକ ସମ୍ପ୍ରସାରଣ କରାଯାଇଛି। ଶାଲିମାର ପୁରୀ ସାପ୍ତାହିକ ସ୍ୱେଶାଲ ଟ୍ରେନ୍କେ ଫେବୃୟାରୀ 22 ତାରିଖ ତକ ଆଉ ପୁରୀ ଶାଲିମାର ସାପ୍ତାହିକ ସ୍ୱେଶାଲ ଟ୍ରେନ୍କେ ଫେବୃୟାରୀ 23 ତାରିଖ ତକ ବଢ଼ାଯାଇଛି। ଇତର ଛଡ଼ା ଭଞ୍ଜପୁରନୁ ଫି ଗୁରୁବାର ଆଉ ଶନିବାର ଛାଡୁଥିବା ଭଞ୍ଜପୁର ପୁରୀ ସ୍ୱେଶାଲ ଟ୍ରେନ୍କେ ଫେବୃୟାରୀ 28 ତାରିଖ ତକ ଆଉ ପୁରୀ ଭଞ୍ଜପୁର ମାର୍ଚ୍ଚ 1 ତାରିଖ ତକ ବଢ଼ାଯାଇଛି ବୋଲି ରେଳବାଇ ତରଫରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥନ ସାଧାରଣତନ୍ତ୍ର ଦିବସ ଅବସରରେ ଏ ବଛର ଓଡ଼ିଶାର ଭବ୍ୟ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବା। ସ୍ୱଦେଶୀ ଦରବ ଉତ୍ପାଦନ ଜରିଏ ଆତ୍ମନିର୍ଭର ଭାରତ ଗଠନ କରିବା ଦୃଷ୍ଟିକୋଣକୁ ନେଇକରି ପ୍ରଜ୍ଞାପନ ମେଢ଼ର ବିଷୟବସ୍ତୁ ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ ରଖାଯାଇଛି। ଇତର ଆଧାରଥୀ ପ୍ରଜ୍ଞାପନ ମେଢ଼ନ କୃଷିନୁ ସେମି କଣ୍ଡକ୍ଟର ତକ ଆତ୍ମନିର୍ଭର ଭାରତ ଗଠନ ଥି ରାଜ୍ୟର ଅବଦାନ ଦେଖବାର୍କେ ମିଲ୍ବା। ମହାନ ବିପ୍ଳବୀ ଚକର ବିଶୋଇଙ୍କର 203ତମ ଜୟନ୍ତୀ ଅବସରରେ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ଏ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଥିବା ବିପ୍ଳବୀଙ୍କ ପ୍ରତିମୂର୍ତ୍ତି ଆଜି ସକାଳ ବେଳା ବାଚସ୍ପତି ସୁରମା ପାଢ଼ୀ, ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଉ ଅଲଗାମାନେ ଉପସ୍ଥିତ ରହିକରି ଶ୍ରଦ୍ଧାଞ୍ଜଳି ଜଣାବେ। ବିପ୍ଳବୀଙ୍କର ଜନ୍ମ ମାଏଟ୍ ଭଞ୍ଜନଗରନ ଆଜି ଗୋଟିଏ ସାଧାରଣ ସଭାର ଆୟୋଜନ କରାଯାଉଛି। ପୁରୀ ଶ୍ରୀମନ୍ଦିରନ ଆଇବା କାଲିଠାନୁ ପୁଷ୍ପୁନୀ ତକ ପହିଲି ଭୋଗ ନୀତି ଆଉ ଦେବାଭିଷେକ ନୀତିକେ ଶୃଙ୍ଖଳିତ ଭାବେ କରିବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗଲାକାଲି ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଆଉ ସବୁ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିକରି ଇ ସମୟଥି ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଆଉ ନୀତିକାନ୍ତି ବାବଦେ ଖସଡ଼ା ତିଆରି କରିଛନ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା ଆଇବା ଜାନୁଆରୀ 2 ତାରିଖନୁ ମୁଲ୍ହେକରି 15 ତାରିଖ ତକ ଚାଲବା। କଳା, ବିଜ୍ଞାନ, ବାଣିଜ୍ୟ ଆଉ ଧନ୍ଦାମୂଳକ ଶିକ୍ଷାର ଭିନ୍ ଭିନ୍ ବିଷୟ ପ୍ରାକ୍ଟିକାଲ ପରୀକ୍ଷା ହେବା। ଏଥିଲାଗି ସିଏଚ୍ଏସ୍ସି ତରଫ ବିଜ୍ଞପ୍ତି ବାହାରିଛି। ସିଏଚ୍ଏସ୍ସି ପ୍ରାକ୍ଟିକାଲ ପରୀକ୍ଷା ଲାଗି ଫି ଯୁକ୍ତ 2 କଲେଜନ ବାହ୍ୟ ପରୀକ୍ଷକ ନିଯୁକ୍ତି ଦେବାରକେ ନିର୍ଦ୍ଦେଶ ଦେଇଛି। ଇନ ଜଣାଇ ଦିଆଯାଇପାରେ ଯେ ଆଇବା ଫେବୃୟାରୀ 18ନୁ ମାର୍ଚ୍ଚ 25 ତାରିଖ ତକ ଯୁକ୍ତ 2 ମୁଖ୍ୟ ପରୀକ୍ଷା ହେବା। ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟିର ଉତ୍ତର ମାଧ୍ୟମିକ ଶିକ୍ଷା ପରିଷଦ ୱେବ୍ସାଇଟ୍ଟି ବାହାରିଛି। ଓଟିଇଟି ପ୍ରଶ୍ନ ଆଧାରଥୀ ବୋର୍ଡ ତରଫ ଜାରି ହୋଇଥିବା ଉତ୍ତରକୁ ନେଇକରି ସନ୍ଦେହ ହେଲେ ପରୀକ୍ଷାର୍ଥୀମାନେ ଚ୍ୟାଲେଞ୍ଜ କରିପାରିବେ ବୋଲି ବୋର୍ଡ ତରଫ ଲିଙ୍କ୍ ଦିଆଯାଇଛି। ଓଟିଇଟି ପ୍ରଶ୍ନର ଫି ଉତ୍ତରକେ ଚ୍ୟାଲେଞ୍ଜ କରିବା ଲାଗି ପ୍ରାର୍ଥୀମାନଙ୍କୁ ନମ୍ଘର ପିଛା 500 ଟଙ୍କା ଲେଖା ଦେବାରକେ ପଡ଼ବା। ଚ୍ୟାଲେଞ୍ଜ ଆବେଦନ ଲାଗି ଅନ୍ଲାଇନ୍ ଲିଙ୍କ୍ ଜାନୁଆରୀ 4 ତାରିଖ ରାତି 12 ବଜେ ତକ ସମୟ ଧାର୍ଯ୍ୟ କରାଯାଇଛି। ସମ୍ବଲପୁର ଆରଣ୍ୟକ ମଞ୍ଚଠାରେ 28 ନମ୍ବର ବୀର ସୁରେନ୍ଦ୍ର ସାଏ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ବରଗଡ଼ର ବିଶିଷ୍ଟ ଅଭିନେତ୍ରୀ କନକ ଡନ୍ସନାଙ୍କୁ ଉଦୟନ ନାଟ୍ୟ ସମ୍ମାନଥି ସମ୍ମାନିତ କରାଯାଇଛି। ପଦମପୁର ମହୁଲପାଲିର ଅଙ୍ଗମଞ୍ଚ ଅନୁଷ୍ଠାନର ଅନ୍ଧାନୁ ଉକିଆ ତକ୍କେ ଶ୍ରେଷ୍ଠ ନାଟକ ଭାବେ ପୁରସ୍କୃତ କରାଯାଇଥିବାର ବେଳେ ପଦମପୁରର ବିଶିଷ୍ଟ ଅଭିନେତା ଜଗନ୍ନାଥ ସେଠ୍କୁ ଶ୍ରେଷ୍ଠ ଅଭିନେତା ଆଉ ବରଗଡ଼ର ସୁଶୀଲା ନାୟରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି। ସମାରୋହଟି ସମ୍ବଲପୁର ବିଧାୟକ ଜନାରାୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ରାଜଦାବ୍ରିଠାରେ ଆଦିବାସୀମାନଙ୍କର ଦେବତା ବୁଢ଼ାଦେଓ ଗାଦି ଯାତ୍ରା ଗଲାକାଲି ମୂଲ ହୋଇଛି। ଏ ଅବସରରେ ବୁଢ଼ାଦେଓଙ୍କର ମନ୍ଦିର କୁମ୍ଭଭରଣ ଉତ୍ସବ ହୋଇଯାଇଛି। ଉତ୍ସବ ଆଇବାକାଲି ଉଦ୍ଯାପିତ ହେବା। ପାଣିପାଗ ରାଜ୍ୟ ଶୀତଲହରୀ ଜାରି ରହିଛି। ଏବେ 24 ଘଣ୍ଟା ଭିତରେ ରାତିର ତାପମାତ୍ରା ଥି ଖାସ୍ ନାହିଁ ବଦଲେ। ତାର ଉତ୍ତରୁ 2-3 ଡିଗ୍ରୀ ତକ ତାପମାତ୍ରା ବଢ଼ିକରି ରାଜ୍ୟ ଶୀତ କମିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସୂଚନା ଅନୁସାରେ ଆଇବାକାଲି ପହପହନୁ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଆଉ ବାଲେଶ୍ୱରର ଗୋଟିଏ ଯୋଡ଼େ ଜାଗାନ ଜବର କୁହୁଡ଼ି ହେବା। ସମ୍ବଲପୁର ଝାରସୁଗୁଡ଼ା ସହିତ 17ଟା ଜାଗାନ ହାଲକାନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଖବର ଇନ ଶେଷଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଥି। ଜୁହାର।